ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରୁ ଆସନ୍ତା 29 ତାରିଖରେ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ବିକଶିତ କୃଷି ସଂକଳ୍ପ ଅଭିଯାନ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଦୃଢ଼ ଭାବେ ବିଶ୍ୱକୁ ଅବଗତ କରାଉଛନ୍ତି ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧ ହାର 8.25% ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସପ୍ତମ ବିଜୟ ସହ ଅଭିଯାନ ଶେଷ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତା 29 ତାରିଖରେ ଓଡ଼ିଶାର ପୁରୀରୁ ଆରମ୍ଭ ହେବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହି ରାଷ୍ଟ୍ରୀୟ ଅଭିଯାନ ଦେଶର 700 ଜିଲ୍ଲା ପରିକ୍ରମା କରିବ, ଯେଉଁଥିରେ ବୈଜ୍ଞାନିକମାନଙ୍କ ଏକ ଦଳ ଗ୍ରାମାଞ୍ଚଳକୁ ଯାଇ କୃଷକମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିବେ। ନୂଆଦିଲ୍ଲୀରେ କୃଷି ବୈଜ୍ଞାନିକମାନଙ୍କର ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ବିକଶିତ କୃଷି ସଂକଳ୍ପ ଅଭିଯାନରେ 731 କୃଷି ବିଜ୍ଞାନ କେନ୍ଦ୍ର, 113 କୃଷି ଅନୁସନ୍ଧାନ ପରିଷଦ, ରାଜ୍ୟସ୍ତରୀୟ କୃଷି ସମ୍ପର୍କିତ ବିଭାଗ ଏବଂ କୃଷି, ଉଦ୍ୟାନ କୃଷି, ପଶୁପାଳନ ଓ ମତ୍ସ୍ୟ ବିଭାଗ ଆଦିର ଅଧିକାରୀମାନେ ସାମିଲ ହେବେ। ମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ସରକାର କୃଷକମାନଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରାୟ 1,50,00,000 ଅଧିକ କୃଷକ ଏହି ରାଷ୍ଟ୍ରୀୟ ଅଭିଯାନରେ ସିଧାସଳଖ ସାମିଲ ହେବେ ବୋଲି ସେ କହିଛନ୍ତି।
कार्यक्रम में जिस स्थान पर वो है वहाँ की एग्रो क्लाइमेटिक कंडीशंस क्या है, वहाँ की मिट्टी में कौन कौन से पोषक तत्व है, किन की कमी है, पानी कितना है, वर्षा कितनी होती है, जलवायु कैसी है पूरी, और उसके आधार पर वहाँ के सॉयल हेल्थ कार्ड, कई बार सॉयल हेल्थ कार्ड का उपयोग नहीं होता, सॉयल हेल्थ कार्ड बना किसान उसका उपयोग ही नहीं कर, तो सॉयल हेल्थ कार्ड के में जो मिट्टी में तत्व है या जिनकी कमी उसके आधार पर यहाँ कौन से बीज किस फसल के अच्छे रहेंगे, कौन सी फसल ठीक होगी वो किसानों को बताएगी, किस पद्धति से बोनी की जाए ये भी बताएगी, कौन सा खाद कितनी मात्रा में डाला जाए ये भी बताएगी।
ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ବିଶ୍ୱକୁ ଅବଗତ କରାଇବା ଲାଗି ବିଭିନ୍ନ ରାଷ୍ଟ୍ର ଗସ୍ତ କରିଛନ୍ତି। ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ପ୍ରତିନିଧି ଦଳ ଗତକାଲି ସନ୍ଧ୍ୟାରେ ଟୋକିଓରୁ ଯାଇ ଦକ୍ଷିଣ କୋରିଆର ସିଓଲରେ ପହଞ୍ଚିଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ଭାରତର ଅପରେସନ୍ ସିନ୍ଦୁର ପରବର୍ତ୍ତୀ ଆଭିମୁଖ୍ୟ ସମ୍ପର୍କରେ ବିଶ୍ୱ ନେତୃବୃନ୍ଦଙ୍କୁ ଅବଗତ କରାଯାଉଛି। ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ବିରୁଦ୍ଧରେ ଭାରତ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଥିବା ବିଷୟ ବିଭିନ୍ନ ଦେଶକୁ ପ୍ରତିନିଧି ଦଳ ଜଣାଉଛନ୍ତି। ଦକ୍ଷିଣ କୋରିଆର ବିଦେଶ ମନ୍ତ୍ରଣାଳୟ, ଜାତୀୟ ଆସେମ୍ବଲିର ସଦସ୍ୟ ଏବଂ ବିଶେଷଜ୍ଞମାନଙ୍କ ସହ ଏ ନେଇ ଆଲୋଚନା ହୋଇଛି। ଆଲୋଚନା ପରେ ସାଂସଦ ଶ୍ରୀ ଝା କହିଛନ୍ତି
तो दुनिया में सरकार ने तय किया कि नहीं डिफरेंट जगह जाए, ये बताना जरूरी है कि वहां की सरकार ही और आर्मी ही इन्वॉल्व है, ये सब खड़े हैं उसके साथ, और ये देख करके मुझे लगा कि जरूर वो लोग भी सेंसिटाइज अवेयर हुए होंगे।
ସାଂସଦ କାନିମୋଜିଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ରୁଷ୍ର ମସ୍କୋସ୍ଥିତ ଭାରତୀୟ ଦୂତାବାସରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସେ ପହଲଗାମ ଆତଙ୍କୀ ଆକ୍ରମଣରେ କିଭଳି ପାକିସ୍ତାନ ସୀମାପାର ଆତଙ୍କବାଦକୁ ପ୍ରଶ୍ରୟ ଦେଉଛି ଏବଂ ନିଜ ଦେଶର ସେନାବାହିନୀକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ କରାଉଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ ଜାତିସଂଘ ସୁରକ୍ଷା ପରିଷଦରେ ସମ୍ପୃକ୍ତ ଆତଙ୍କୀ ଗୋଷ୍ଠୀକୁ ପାକିସ୍ତାନ ସୁରକ୍ଷା ଦେଉଛି, ତେବେ ଭାରତ ପକ୍ଷରୁ କରାଯାଇଥିବା ଅପରେସନ୍ ସିନ୍ଦୁରରେ ସାଧାରଣ ନାଗରିକଙ୍କର କୌଣସି କ୍ଷତି ଘଟି ନାହିଁ। ପ୍ରତିନିଧି ଦଳ ରୁଷ୍ର ସାମ୍ବାଦିକ ଏବଂ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ସହ ମଧ୍ୟ ଏ ନେଇ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି। ଶିବସେନା ସାଂସଦ ଶ୍ରୀକାନ୍ତ ସିନ୍ଧେଙ୍କ ନେତୃତ୍ୱରେ ୟୁନାଇଟେଡ୍ ଆରବ ଏମିରେଟ୍ସ ଗସ୍ତ ଶେଷ କରିଥିବା ପ୍ରତିନିଧି ଦଳ କଙ୍ଗୋରେ ପହଞ୍ଚିଛନ୍ତି। ଗସ୍ତ ଶେଷରେ ପ୍ରତିନିଧି ଦଳ ୟୁଏଇର ନେତୃତ୍ୱଙ୍କୁ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ସମର୍ଥନ କରିବା ନେଇ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଯାଇଥିବା ପ୍ରତିନିଧି ଦଳ ବାହାରିନ୍ରେ ପହଞ୍ଚିବା ପରେ ସୀମାପାର ଆତଙ୍କବାଦ ସମ୍ପର୍କରେ ସେଠାକାର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଆଜି ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ସପ୍ତମ ପ୍ରତିନିଧି ଦଳ ଲଣ୍ଡନ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ସଂଘ, ଇଟାଲୀ ଏବଂ ଡେନମାର୍କ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 122ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସରକାର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ସୁଧହାର 8.25% ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024-25 ଆର୍ଥିକ ବର୍ଷ ନିମନ୍ତେ ଏହି ମଞ୍ଜୁରୀ ମିଳିଛି। ସିବିଟି ବୈଠକରେ 8.25% ଇପିଏଫ୍ ସୁଧହାର ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଗତ ଫେବୃୟାରୀ 28 ତାରିଖରେ 2024-25 ଆର୍ଥିକ ବର୍ଷ ପାଇଁ ଇପିଏଫ୍ ଜମା ଉପରେ ପୂର୍ବ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ସୁଧହାର ସହିତ ସମାନ 8.25% ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। 2022-23 ଏହି ସୁଧହାର 8.15% ଥିଲା। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 6 ତାରିଖ ସୁଦ୍ଧା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି 2,16,00,000ରୁ ଅଧିକ ମାମଲାଗୁଡ଼ିକର ସ୍ୱୟଂକ୍ରିୟ ଭାବେ ସମାଧାନ କରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2047 ସୁଦ୍ଧା ବିକଶିତ ଭାରତ ଦୃଷ୍ଟିକୋଣ ପାଇଁ ସମସ୍ତ ରାଜ୍ୟକୁ ଏକତ୍ର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗତକାଲି ଅନୁଷ୍ଠିତ ନୀତି ଆୟୋଗ ପରିଚାଳନା ପରିଷଦର 10ମ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଡବଲ ଇଞ୍ଜିନ୍ ସରକାର ଯୋଗୁଁ ଭାରତର ବିକାଶ ଅଭିବୃଦ୍ଧି 6.5% ଏବଂ ଓଡ଼ିଶାର ବିକାଶ ଅଭିବୃଦ୍ଧି 7.2% ସମ୍ଭବ ହୋଇପାରିଛି। ଏହି ଅବସରରେ 73,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 4,600 କୋଟି ଟଙ୍କାର ରାଜମାର୍ଗ ପ୍ରକଳ୍ପ ଏବଂ ଆଗାମୀ ପ୍ରକଳ୍ପଗୁଡ଼ିକ ପାଇଁ 17,500 କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହଯୋଗରେ ସୁଭଦ୍ରା ଯୋଜନାରେ 1 କୋଟି ମହିଳାଙ୍କୁ ଆର୍ଥିକ ସହାୟତା ଓ 1,50,000 ଲୋକଙ୍କୁ ନିଯୁକ୍ତି ସୁଯୋଗ ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ ଗତ 3 ଦିନ ହେବ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ଜଣାପଡ଼ିଛି। ଏଲନ୍ ମସ୍କ ଏକ୍ସ, ଯାହା ପୂର୍ବରୁ ଟ୍ୱିଟର ନାମରେ ପରିଚିତ ଥିଲା, ଚଳିତ ମାସ 22 ତାରିଖଠାରୁ ଅଚଳାବସ୍ଥା ଦେଇ ଗତି କରୁଛି ଏବଂ ବିଶ୍ୱର ଅନେକ ଅଞ୍ଚଳରେ ଏହା ସଠିକ୍ ଭାବେ କାର୍ଯ୍ୟ କରୁନାହିଁ। ଭାରତରେ ଗତକାଲିଠାରୁ ଏକ୍ସରେ ବାର୍ତ୍ତା ପ୍ରେରଣ ଓ ଗ୍ରହଣ କାର୍ଯ୍ୟ ବହୁ ଅଂଶରେ ପ୍ରଭାବିତ ହୋଇଥିବା ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ଉତ୍ତର ପୂର୍ବାଞ୍ଚଳରେ ଉଦୀୟମାନ କ୍ରୀଡ଼ା ପ୍ରତିଭାମାନଙ୍କର ବିକାଶ ଲାଗି ନିକଟ ଭବିଷ୍ୟତରେ ଖେଲୋ ଇଣ୍ଡିଆ ଉତ୍ତର ପୂର୍ବାଞ୍ଚଳ କ୍ରୀଡ଼ା ଶୁଭାରମ୍ଭ ହେବ। ନୂଆଦିଲ୍ଲୀଠାରେ ଉତ୍ତର ପୂର୍ବାଞ୍ଚଳ ନିବେଶ ସମ୍ମିଳନୀ 2025ରେ ଯୋଗଦେଇ ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଦ୍ୱାରା ଭାରତ ଆଗାମୀ 10 ବର୍ଷ ମଧ୍ୟରେ ଅଲିମ୍ପିକ୍ସରେ ଶ୍ରେଷ୍ଠ 10ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ ହୋଇପାରିବ।
ଅଲମ୍ପିକ ଟ୍ରେନିଙ୍ଗ ସେଣ୍ଟର ଚାଲୁ କରନା ଚାହତେ ହେ ପ୍ଲେ ଇନ୍ ଇଣ୍ଡିଆ ଇନିସିଏଟିଭ ଲେନା ଚାହତେ ହେ ହମ୍ ଟ୍ୟାଲେଣ୍ଟ କୋ ହଣ୍ଟ କରନେ କେ ଲିଏ ଟ୍ୟାଲେଣ୍ଟ ଆଇଡେଣ୍ଟିଫାଇ କରନେ କେ ଲିଏ ଦୋସ୍ତୋ ଏକ ସିକ୍ୱେନ୍ସ ମେ କଇ ରିଫର୍ମ ଲେକେ ଆ ରହେ ହେ ଆଜ ହମନେ ସାରେ ଦେଶ କେ ଏଥଲିଟ କି ଏକ ରିପୋଜିଟରୀ ତୈୟାର କରି ହେ କୋଇ ବି ପ୍ଲେୟାର ସ୍କୁଲ ଗେମ୍ସ ମେ ଖେଲତେ ଉସକି ରେଜିଷ୍ଟ୍ରି ହୋ ଜାତି ହେ ଔର ଏକ ହି ପ୍ଲାଟଫର୍ମ ନ୍ୟାସନାଲ ସ୍ପୋର୍ଟସ ରେଜିଷ୍ଟ୍ରି ସିଷ୍ଟମ ସେ ଉସକି ହିସାବ କିତାବ ରଖା ଯାଏଗା।
ଆଇପିଏଲ୍ T20 କ୍ରିକେଟ୍ ସିରିଜ୍ର ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ 6 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ 7ମ ବିଜୟ ସହ ଅଭିଯାନ ଶେଷ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 206 ରନ୍ ସ୍କୋର କରିଥିଲା। ଦିଲ୍ଲୀର ମୁସ୍ତାଫିଜୁର ରହମାନ 3ଟି ୱିକେଟ୍ ନେଇଥିବାବେଳେ ବିପୁରାଜ ନିଗମ ଏବଂ କୁଲଦୀପ ଯାଦବ 2ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। 207 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର 3ଟି ବଲ୍ରେ 4 ୱିକେଟ୍ ବିନିମୟରେ 208 ରନ୍ ସ୍କୋର କରିଥିଲା। ସମୀର ରିଜ୍ଭି ଅର୍ଦ୍ଧଶତକ କରିଥିବାବେଳେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଥିଲେ। ତେବେ ବିଜୟ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଆଇପିଏଲ୍ ସିରିଜ୍ରୁ ବାଦ୍ ପଡ଼ିଛି। ପଞ୍ଜାବ କିଙ୍ଗ୍ସ ପୂର୍ବରୁ ପ୍ଲେ ଅଫ୍ରେ ସ୍ଥାନ ପାଇସାରିଛି। ଆସନ୍ତାକାଲି ଫାଇନାଲ୍ ଲିଗ୍ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଆଜି ଆଇପିଏଲ୍ରେ 2ଟି ମ୍ୟାଚ୍ ଅନୁଷ୍ଠିତ ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଅପରାହ୍ନ 3:30ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀରୁ ଆସନ୍ତା 29 ତାରିଖରେ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ବିକଶିତ କୃଷି ସଂକଳ୍ପ ଅଭିଯାନ। ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଦୃଢ଼ ଭାବେ ବିଶ୍ୱକୁ ଅବଗତ କରାଉଛନ୍ତି ସର୍ବଦଳୀୟ ସଂସଦୀୟ ପ୍ରତିନିଧି ଦଳ। ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୁଧ ହାର 8.25% ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ଏବଂ ଆଇପିଏଲ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ସପ୍ତମ ବିଜୟ ସହ ଅଭିଯାନ ଶେଷ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।